ಶ್ರೀಮದ್ಭಾಗವತಂ ತೃತೀಯ ಸ್ಕಂಧ ಚತುರ್ಥ ಅಧ್ಯಾಯ ಶ್ಲೋಕ ಕುರಿಯ ಸ ಏವಂ ಅರಾಧೀತ ಪಾದತೀರ್ಥಾತ್ ಸ ಏವಂ ಅರಾಧೀತ ಪಾದತೀರ್ಥಾತ್ ಅಧೀತ ತತ್ವಾತ್ಮ ವಿಬೋಧ ಮಾರ್ಗ ಅಧೀತ ತತ್ವಾತ್ಮ ವಿಬೋಧ ಮಾರ್ಗ ಪ್ರಣಮ್ಯ ಪಾದೌ ಪರಿವೃತ್ಯ ದೇವಂ ಪ್ರಣಮ್ಯ ಪಾದೌ ಪರಿವೃತ್ಯ ದೇವಂ ಯಾವತೋಹಂ ವಿರಹಾತುರಾತ್ಮ ಯಾವತೋಹಂ ವಿರಹಾತುರಾತ್ಮ ಸ ಏವಂ ಆರಾಧಿತ ಪಾದತೀರ್ಥಾತ್ ಅಧೀತ ತತ್ವಾತ್ಮ ವಿಬೋಧ ಮಾರ್ಗ ಪ್ರಣಮ್ಯ ಪಾದೌ ಪರಿವೃತ್ಯ ದೇವಂ ಯಾವತೋಹಂ ವಿರಹಾತುರಾತ್ಮ ಸ ಏವಂ ಆರಾಧಿತ ಪಾದತೀರ್ಥಾತ್ ಅಧೀತ ತತ್ವಾತ್ಮ ವಿಬೋಧ ಮಾರ್ಗ ಪ್ರಣಮ್ಯ ಪಾದೌ ಪರಿವೃತ್ಯ ದೇವಂ ಯಾವತೋಹಂ ವಿರಹಾತುರಾತ್ಮ ತದಂಗ ಸ ತೇಣು ಏವಂ ಹೇ ಗುರುಭಾವರೇ ಆರಾಧಿತ ಆರಾಧಿತ ಪಾದತೀರ್ಥಾತ್ ಭಗವಾನ್ ಅಧೀತ ಅಧ್ಯಯನ ಕಲಿಯಚ್ಚಿ ತತ್ವಾತ್ಮ ಆತ್ಮಜ್ಞಾನ ವಿಬೋಧ ಬುಜಿಪಾರೆ ಮಾರ್ಗ ಮಾರ್ಗ ಬಾ ಪಥ ಪ್ರಣಮ್ಯ ಪ್ರಣಾಮ ಕಲಾ ಪರೆ ಪಾದವು ತಾಂಗ ಪಾದಪದ್ಮರೆ ಪರಿವೃತ್ಯ ಪರಿಕ್ರಮ ಕಲಾ ಪರೆ ದೇವಂ ಭಗವಾನ್ ಇಹ ಏ ಸ್ಥಾನರೆ ಆಗತ ಪಹಂತಿಲಿ ಅಹಂ ಮು ವಿರಹ ವಿರಹ ಆತುರಾತ್ಮ ವಿರಹ ಕಾತುರಾತ್ಮ ಶುಕ್ರನುವಾದ ಏಪರಿ ಭಾವರೆ ಪರಮ ಪೂಜ್ಯಪಾದ ಗುರು ଶ୍ରୀକୃଷ୍ଣଙ୍କ ନିକଟରୁ ପ୍ରାପ୍ତ ପରମାତ୍ମ ତତ୍ତ୍ୱ ଜ୍ଞାନରେ ପାରଦର୍ଶୀ ହୋଇ ତାଙ୍କର ପାଦ ଯୁଗଳରେ ପ୍ରଣାମ କରି ଏବଂ ତାଙ୍କୁ ପ୍ରଦକ୍ଷିଣ କରି ବିରହକାତର ଚିତ୍ତରେ ଏ ସ୍ଥାନରେ ଉପସ୍ଥିତ ହୋଇଅଛି ଭାରତରେ କହୁଛନ୍ତି ଯେ ଭଗବାନ ପ୍ରଥମେ ବ୍ରହ୍ମାଜୀଙ୍କୁ ଯେଉଁ ଚତୁଶ୍ରୀ ଭାଗବତ ଶିକ୍ଷା ଦେଇଥିଲେ ତାହାର ପ୍ରତ୍ୟକ୍ଷ ପ୍ରତୀକ ହେଉଛି ଶ୍ରୀ ଉଦ୍ଧବଙ୍କର ପ୍ରକୃତ ଜୀବନ ମାୟାବାଦୀ ମନନଶୀଳ ମୁନି ବା ଦାର୍ଶନିକଗଣ ଶ୍ରୀମଦ ଭାଗବତଙ୍କର ଏହି ଚାରୋଟି ଅତି ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଚତୁଷ୍ଟୟକୁ ନେଇ ସେମାନଙ୍କର ନିର୍ବିଶେଷ ବ୍ରହ୍ମବାଦକୁ ସୁହାଇଲା ଭଳି ଅନ୍ୟ ଏକ ପ୍ରକାର ବ୍ୟାଖ୍ୟା କରନ୍ତି ଏ ପ୍ରକାର ଅସ୍ୱୀକୃତ ମନନଶୀଳ ମନଧର୍ମୀ ଦାର୍ଶନିକଗଣଙ୍କୁ ଏଠାରେ ପ୍ରକୃତ ଉତ୍ତର ଦିଆଯାଇଅଛି ଶ୍ରୀମଦ ଭାଗବତର ଶ୍ଳୋକମାନ ଶୁଦ୍ଧ ଆକସ୍ମିକ ବିଜ୍ଞାନ ଅଟେ ଭଗବତ ଗୀତାର ସ୍ନାତକୋତ୍ତର ଛାତ୍ରଗଣ ଏହାକୁ ବୁଝିପାରିବେ ଅସ୍ୱୀକୃତ ଶୁଷ୍କ ମନଧର୍ମ ମନଧର୍ମୀ ଦାର୍ଶନିକଗଣ ବା ମାୟାବାଦୀଗଣ ଭଗବାନ ଶ୍ରୀକୃଷ୍ଣଙ୍କର ପାଦର ପଦାରବିନ୍ଦରେ ଅପରାଧୀ ଅଟନ୍ତି କାରଣ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏବଂ ଅନ୍ଧତାମିଶ ନାମକ ନର୍କକୁ ଏକ ସିଧା ରାସ୍ତା ଖୋଲିବା ପାଇଁ ସେମାନେ ଭଗବତ ଗୀତା ଓ ଶ୍ରୀମଦ ଭାଗବତଙ୍କର ଭାଷ୍ୟକୁ ବିକୃତ କରନ୍ତି ଭଗବତ ଗୀତା ଷୋଳ ଅଧ୍ୟାୟ 20 ଶ୍ଳୋକରେ କୁହାଯାଇଛି ଯେ ଏ ପ୍ରକାର ଈର୍ଷାପରାୟଣ ମନଧର୍ମୀ ମାୟାବାଦୀଗଣ ଜ୍ଞାନହୀନ ଅଟନ୍ତି ଏବଂ ସେମାନେ ଜନ୍ମ ଜନ୍ମାନ୍ତର ଧରି ନିଶ୍ଚିନ୍ତ ଭାବେ ଘୃଣିତ ଅଧମଗତି ପ୍ରାପ୍ତ ହୁଅନ୍ତି ସେମାନେ ଅଯଥା ଶ୍ରୀପାଦ ଶଙ୍କରାଚାର୍ଯ୍ୟଙ୍କର ଆଶ୍ରୟ ଗ୍ରହଣ କରନ୍ତି ଯେ କି ଶ୍ରୀ ଶଙ୍କରାଚାର୍ଯ୍ୟ ଭଗବାନ ଶ୍ରୀକୃଷ୍ଣଙ୍କର ପଦାରବିନ୍ଦରେ ଅପରାଧ ଅର୍ଜନ କଲାଭଳି ଏପରି କଡ଼ା କଥା କହିନାହାନ୍ତି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ମତାନୁଯାୟୀ ଶ୍ରୀପଦ ଶଙ୍କରାଚାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇ ମାୟାବାଦ ଦର୍ଶନ ପ୍ରଚାର କରିଥିଲେ ବୌଦ୍ଧ ଦର୍ଶନକୁ ଯେଉଁମାନେ ଅର୍ଥାତ୍ ଯେଉଁଥିରେ ଆତ୍ମାକୁ ଅସ୍ୱୀକାର କରାଯାଇଛି ତାହାକୁ ଖଣ୍ଡନ କରିବା ନିମିତ୍ତ ଏହି ପ୍ରକାର ଦର୍ଶନର ଆବଶ୍ୟକତା ସେ ସମୟରେ ଥିଲା, କିନ୍ତୁ ଏହା ସର୍ବକାଳିକ ନୁହେଁ, ଏହା ସେ ସମୟରେ ଦରକାର ଥିଲା। ଭଗବତ ଗୀତାର ଭାଷ୍ୟରେ ଶ୍ରୀପାଦ ଶଙ୍କରାଚାର୍ଯ୍ୟ ଶ୍ରୀକୃଷ୍ଣଙ୍କୁ ପରମପୁରୁଷ ଭଗବାନ ବୋଲି ଗ୍ରହଣ କରିଛନ୍ତି। ଯେହେତୁ ସେ ଭଗବାନ ଶ୍ରୀକୃଷ୍ଣଙ୍କର ଜଣେ ମହାନ ଭକ୍ତ ଥିଲେ, ତେଣୁ ସେ ଶ୍ରୀମଦ୍ ଭାଗବତ ଉପରେ ଭାଷ୍ୟ ଲେଖିବାକୁ ସାହସ କଲେ ନାହିଁ, କାରଣ ତାହା ଭଗବାନଙ୍କର ପଦାରବିନ୍ଦରେ ପ୍ରତ୍ୟକ୍ଷ ଭାବରେ ଅପରାଧ ଆନୟନ କରିଥାନ୍ତା। କିନ୍ତୁ ତାଙ୍କ ଧାରାରେ ଆସୁଥିବା ପରବର୍ତ୍ତୀ ମାୟାବାଦୀଗଣ ମାୟାବାଦ ନାମରେ ଚତୁଶ୍ରୁତି ଭାଗବତ ଉପରେ ଅଯଥା ଭାଷ୍ୟ ଲେଖିଛନ୍ତି। ବ୍ରହ୍ମବାଦୀ ଶୁଷ୍କ ଦାର୍ଶନିକଗଣ ଶ୍ରୀମଦ୍ ଭାଗବତଙ୍କର ଧାର ଧାରନ୍ତି ନାହିଁ, ସେମାନେ ଭାଗବତ ମଧ୍ୟରେ ପ୍ରବେଶ କରନ୍ତି ନାହିଁ, କାରଣ ଏ ଭାଗବତ ମହାପୁରାଣ ବିଶେଷ ବୈଦିକ ଗ୍ରନ୍ଥ ସେମାନଙ୍କ ପାଇଁ ମନା ହୋଇଯାଇଛି। ଏହାର ପ୍ରଣେତା ମହାନ ବ୍ୟାସଦେବ ଏହା ମନା କରିଦେଇଛନ୍ତି। ଯେଉଁମାନେ ଧର୍ମ ଅର୍ଥ କାମ ଅନ୍ତିମ ମୁଖ୍ୟ ପଥରେ ଧାବମାନ ସେମାନେ ଭାଗବତକୁ ବୁଝିବାକୁ ଚେଷ୍ଟା କରିବା ଅନୁଚିତ ବୋଲି ଶ୍ରୀ ବ୍ୟାସଦେବ ମତ ପ୍ରକାଶ କରିଛନ୍ତି। ଏ ଭାଗବତ ମହାପୁରାଣ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଶ୍ରୀମଦ୍ ଭାଗବତଙ୍କର ମହାନ ଭାଷ୍ୟକାର ଶ୍ରୀପାଦ ସୁଦର୍ଶନୀ ମୁକ୍ତିକାମୀ ବା ବ୍ରହ୍ମବାଦୀମାନଙ୍କୁ ଭାଗବତ ମଧ୍ୟରେ ପ୍ରବେଶ କରିବା ପାଇଁ ମନା କରିଦେଇଛନ୍ତି, ଏହା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ତଥାପି ଏ ପ୍ରକାର ଅସ୍ୱୀକୃତ ବ୍ୟକ୍ତିଗଣ ଭାଗବତଙ୍କର ବିକୃତ ବ୍ୟାଖ୍ୟା କରିବାକୁ ଚେଷ୍ଟା କରନ୍ତି ଏବଂ ସେଇଥିପାଇଁ ସେମାନେ ଭଗବତ ପଦାରବିନ୍ଦରେ ଅପରାଧ ହୁଅନ୍ତି, ଯାହାକି ଶ୍ରୀପାଦ ଶଙ୍କରାଚାର୍ଯ୍ୟଙ୍କର ଶଙ୍କରାଚାର୍ଯ୍ୟ ସାହସ କରିନଥିଲେ। ଏହିପରି ଭାବରେ ସେମାନେ ସେମାନଙ୍କ ଦୁଃଖପୂର୍ଣ୍ଣ ଜୀବନଧାରାକୁ ଏଠାରେ ବଢ଼ାଇ ଚାଲିଥାନ୍ତି। ଏଠାରେ ଏହା ଭଲ ଭାବରେ ମନେ ରଖିବାକୁ ପଡ଼ିବ ଯେ ଯେଉଁ ଭଗବାନ ପ୍ରଥମେ ବ୍ରହ୍ମାଙ୍କୁ ଚତୁଶ୍ରୁତି ଭାଗବତ କହିଥିଲେ, ସେହି ଭଗବାନଙ୍କର ଉଦ୍ଧବ ପ୍ରତ୍ୟକ୍ଷ ଭାବରେ ସେ ଚତୁଶ୍ରୁତି ଭାଗବତଙ୍କ ଶିକ୍ଷା ଲାଭ କଲେ ଏବଂ ଏଥର ଭଗବାନ ଅଧିକ ଗୃହ କଥା ପରମାତ୍ମା ଜ୍ଞାନ କଥା କହିଲେ, ଯାହା ଏଠାରେ ପରମାଙ୍କ ସ୍ଥିତି ଶବ୍ଦରେ ବ୍ୟକ୍ତ ହୋଇଅଛି। ବିଶୁଦ୍ଧ ପ୍ରେମ ଉପରେ ଆଧାରିତ ଆତ୍ମଜ୍ଞାନ ଲାଭ କରିବା ପରେ ଉଦ୍ଧବ ଭଗବାନଙ୍କ ବିଚ୍ଛେଦ ଜନିତ ବିରହବ୍ୟତା ଅତିମାତ୍ରାରେ ଅନୁଭବ କଲେ। ଯଦି କୌଣସି ବ୍ୟକ୍ତି ଉଦ୍ଧବଙ୍କ ଭାବଧାରା ସ୍ତରକୁ ନ ଆସେ, ସେ କେବେ ହେଲେ ଶ୍ରୀମଦ୍ ଭାଗବତଙ୍କର ଚତୁଶ୍ରୁତି ତତ୍ତ୍ୱ ବୁଝିପାରିବ ନାହିଁ। ଚୈତନ୍ୟ ମହାପ୍ରଭୁ ଯେଉଁ ବିପ୍ରଲମ୍ବ ଶୃଙ୍ଗାର ରସରେ ବିରହଭାବ ପ୍ରଦର୍ଶନ କରିଥିଲେ, ସେହି ଭାବରେ ଉଦ୍ଧବ ବିରହଭାବ ପ୍ରଦର୍ଶନ କଲେ। ବ୍ୟକ୍ତି ଏହି ଭାବଧାରାକୁ ନ ଆସିଲେ ଚତୁଶ୍ରୁତି ଭାଗବତଙ୍କର କଥା ବୁଝିପାରିବ ନାହିଁ। ପ୍ରକୃତ ପ୍ରାମାଣିକ ଅଧିକାରୀ ନ ହୋଇ ଭାଗବତର ଶ୍ଳୋକକୁ ନିଜ ମନ ମୁତାବକ ଢଙ୍ଗରେ ବ୍ୟାଖ୍ୟା କରିବା ର ଅନଧିକାରୀ ଚର୍ଚ୍ଚା କରିବାରେ କେହି ବ୍ୟାପୃତ ହେବା ଉଚିତ ନୁହେଁ, କାରଣ ତଦ୍ୱାରା ବ୍ୟକ୍ତି ଗରିତ ଅପରାଧମୂଳକ ବିପଜ୍ଜନକ ସ୍ଥିତିରେ ନିଜକୁ ପକାଏ। ତେଣୁ ଏହି ବହୁତ ଗଭୀର ତତ୍ତ୍ୱ ବିଷୟରେ ପ୍ରଭୁପାଦ କହୁଛନ୍ତି। ନମୋ ବିଷ୍ଣୁପାଦାୟ କୃଷ୍ଣକୃଷ୍ଣାୟ ବିଷ୍ଣୁଦେବ ଜ୍ଞାନକୁମାନ୍ଦସ୍ୟ ଜ୍ଞାନାଜନ ସ୍ୱାଧ୍ୟାୟ ଚକ୍ଷୁରଣ ତେଣୁ ଆମେ ଆଜି ଏଇ ଯେଉଁ ଭାଗବତର ପାଠ କରୁଛେ ତୃତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟ 20 ଶ୍ଳୋକ, ତେଣୁ ଆ ପୂର୍ବରୁ ଯେଉଁ କଥା ଉଦ୍ଧବ କହିଲେ, ଭଗବାନଙ୍କୁ ପ୍ରଣାମ କରି ସେ ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ତେଣୁ ଯେଉଁମାନେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେବେ, ଯାହାଙ୍କଠାରୁ ସେ ଜ୍ଞାନ ପ୍ରାପ୍ତ ହେବେ, ତାଙ୍କ ପାଖରେ ସେ କୃତଜ୍ଞତା ଜଣେଇବେ, କୃତଜ୍ଞ ରହିବେ। ଜ୍ଞାନ ପ୍ରାପ୍ତ ହେଲା ପରେ ଆମେ କହିବା ଆମେ ଜ୍ଞାନ ପାଇଗଲୁ ଆଉ ଦରକାର ନାହିଁ ଆମର ଗୁରୁ କହିକି ତ୍ୟାଗ କରିଦେବାଟା, ଏଇଟା ଠିକ୍ ନୁହଁ। ଚକ୍ଷୁଦାନ ଦିଲ ଦେଇ ଜନ୍ମେ ଜନ୍ମେ ପ୍ରଭୁ ସେଇ, ଯିଏ ଚକ୍ଷୁଦାନ ଦେଲେ ଆମକୁ ଚକ୍ଷୁକୁ ଆମକୁ ଆମ ଚକ୍ଷୁ ଦ୍ୱାରା ଆମେ ଅନ୍ଧକାର ଭିତରେ ଥିଲେ, ଆମ ଚକ୍ଷୁ ନଷ୍ଟ ହୋଇଯାଇଥିଲା, କିନ୍ତୁ ଗୁରୁଦେବ ଆମକୁ ଚକ୍ଷୁ ପ୍ରଦାନ କଲେ, ଯେଉଁ ଚକ୍ଷୁ ମାଧ୍ୟମରେ ଆମେ ସବୁ ତତ୍ତ୍ୱକୁ ଜାଣିପାରୁଛେ। ଭୌତିକ ଜଗତ ପ୍ରକୃତରେ ଆମର ବାସସ୍ଥାନ ନୁହଁ, ଆମର ପ୍ରକୃତ ବାସସ୍ଥାନ ହେଉଛି ଭଗବତ ଧାମ। ଏଇ ଯେଉଁ ଜ୍ଞାନ ଏଇ ଗୁରୁ ପ୍ରଦାନ କରିଛନ୍ତି, ତା ପୂର୍ବରୁ କେହି ପ୍ରଦାନ କରିନଥିଲେ। ଆମେ ଭାବୁଥିଲେ ଆମର ପ୍ରକୃତ ସ୍ଥାନ ହେଉଛି ଭୌତିକ ଜଗତ ବୋଲି ଭାବୁଥିଲେ, କିନ୍ତୁ ଯେତେବେଳେ ଜଣେ ଅଧ୍ୟାତ୍ମ ଜ୍ଞାନ ପ୍ରାପ୍ତ ହୁଏ, ସେତେବେଳେ ସେ ଜାଣେ ପ୍ରକୃତରେ ମୁଁ ଏ ଶରୀର ନୁହଁ, ମୁଁ ହେଉଛି ଆତ୍ମା। ତେଣୁ ମୋର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ପରମାତ୍ମାଙ୍କ ସହିତ ରହିଛି, ତେଣୁ ସେହି ସମ୍ବନ୍ଧରେ ସମ୍ବନ୍ଧିତ ହୋଇ ସେ ଭଗବାନଙ୍କ ସେବାରେ ନିଯୁକ୍ତ ହୁଏ। ସେ ଆଉ ଭୌତିକ ସେବାରେ ରହେ ନାହିଁ, ସେ ଭୌତିକ ସେବାରୁ ବିରକ୍ତ ହୋଇ ଭଗବାନଙ୍କ ସେବାରେ ନିଯୁକ୍ତ ହୁଏ। ତେଣୁ ଆଜି ଯେତେବେଳେ ଯେଉଁ ଉଦ୍ଧବ ଯେଉଁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ସେ ଜ୍ଞାନ ବହୁତ ଉନ୍ନତର ଜ୍ଞାନ, ଯେଉଁ ଜ୍ଞାନ ଭଗବାନ ବ୍ରହ୍ମାକୁ ପ୍ରଦାନ କରିନଥିଲେ। ବ୍ରହ୍ମାଙ୍କୁ ଚତୁଶ୍ରୁତି ଭାଗବତ କହିଥିଲେ, ଯାହା ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି 32-35। ତେଣୁ ଏ ଯେଉଁ ଜ୍ଞାନ ବ୍ରହ୍ମାଙ୍କୁ ପ୍ରଦାନ କରିଥିଲେ, ତାଠାରୁ ଉନ୍ନତ ଜ୍ଞାନ ଉଦ୍ଧବକୁ ଦେଇଛନ୍ତି, ପ୍ରଦାନ କରିଛନ୍ତି। ପରମାନ୍ ସ୍ଥିତି ବୋଲି ଆ ପୂର୍ବରୁ ଯେଉଁ କୁହାଯାଇଛି, ମହ୍ୟଂଶ ଭଗବାନଙ୍କର, ଭଗବାନ ମୋତେ ହିଁ ସେ ଜ୍ଞାନ ପ୍ରଦାନ କଲେ, ମୈତ୍ରବନ୍ଧୁ ସେ ଜ୍ଞାନ ପ୍ରାପ୍ତ ହୋଇପାରିଲେ ନାହିଁ। ଏ ଯେଉଁ ଉନ୍ନତ ଜ୍ଞାନ ବ୍ରହ୍ମା ଯେଉଁ ଜ୍ଞାନ ପ୍ରାପ୍ତ ହୋଇନଥିଲେ, ତାଠାରୁ ଉନ୍ନତ ଜ୍ଞାନ ଉଦ୍ଧବ ପ୍ରାପ୍ତ ହୋଇଛନ୍ତି। ତେଣୁ ଉଦ୍ଧବ ସେହିଭଳି ଭାବରେ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଥିଲେ। ବ୍ରହ୍ମା ମଧ୍ୟ ଭଗବାନ ପ୍ରିୟ, କାରଣ ଭଗବାନ ହେଉଛନ୍ତି ଭଗବାନଙ୍କ ସନ୍ତାନ ହେଉଛନ୍ତି ବ୍ରହ୍ମା। କିନ୍ତୁ ବ୍ରହ୍ମାଙ୍କର ସେ ଜ୍ଞାନକୁ ପ୍ରଦାନ କରିନଥିଲେ। ବ୍ରହ୍ମାର ଦୁର୍ଲଭ ପ୍ରେମ ବୋଲି କୁହାଯାଇଛି, ବ୍ରହ୍ମାର ଦୁର୍ଲଭ ପ୍ରେମ ସଭାକାର ଜାତେ ଚୈତନ୍ୟ ମହାପ୍ରଭୁ। ଏ ଯେଉଁ ବ୍ରହ୍ମାଙ୍କୁ ଯେଉଁ ମଧ୍ୟ ଦୁର୍ଲଭ ଯେଉଁ ପ୍ରେମ, ସେଇ ପ୍ରେମକୁ ସମସ୍ତଙ୍କୁ ପ୍ରଦାନ କରୁଛନ୍ତି, ଜାତିକି ଦେଉଛନ୍ତି, ନିଅ ଏ ପ୍ରେମ, ନିଅ କୃଷ୍ଣ ପ୍ରେମ, ନିଅ ନମ ମହାବଦନ୍ୟ କୃଷ୍ଣ ପ୍ରେମ ପ୍ରଦାୟତେ। ଭଗବାନ ଯେଉଁ ପ୍ରେମ ପ୍ରଦାନ କରିନଥିଲେ, ସେଇ ପ୍ରେମକୁ ଚୈତନ୍ୟ ମହାପ୍ରଭୁ ପ୍ରଦାନ କରିଛନ୍ତି। ତାକୁ ରୂପ ଗୋସ୍ୱାମୀ ମହାବଦାନ୍ୟ ଅବତାର ବୋଲି କହିଛନ୍ତି। ଯାହା ହଉ, କୃଷ୍ଣ ଯେଉଁ ଜ୍ଞାନ ଦେଇଥିଲେ ବ୍ରହ୍ମାଙ୍କୁ, ଏହି ସୃଷ୍ଟିର ଆରମ୍ଭରେ ସେ ଜ୍ଞାନ ଦେଇଥିଲେ, ଯେଉଁ ଜ୍ଞାନ ପ୍ରାପ୍ତ ହୋଇ ବ୍ରହ୍ମା ଏ ଜଗତକୁ ସୃଷ୍ଟି କରୁଛନ୍ତି। ଏଭଳି ଜ୍ଞାନ ପ୍ରାପ୍ତ ହୋଇଛନ୍ତି ବ୍ରହ୍ମା, ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ସେ ଜ୍ଞାନକୁ ପ୍ରାପ୍ତ ହୋଇପାରିନାହାନ୍ତି। ଯେମିତି ଆମ ଶରୀରରେ ରକ୍ତ ସୃଷ୍ଟି କରିଛନ୍ତି ସେ, ଆମର ଚକ୍ଷୁ ସୃଷ୍ଟି କରିଛନ୍ତି, କର୍ଣ୍ଣ ସୃଷ୍ଟି କରିଛନ୍ତି, ଜିଭା ସୃଷ୍ଟି କରିଛନ୍ତି, ଏସବୁ ଏପର୍ଯ୍ୟନ୍ତ ମଧ୍ୟ କିଡ଼ନୀ ଯେଉଁ ରହିଛି ଆମ ଶରୀରରେ, ବହୁତ ଜିନିଷ ରହିଛି, ଲିଭର କିଡ଼ନୀ ଏସବୁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସବୁ ଆମ ଶରୀରରେ ରହିଛି, ଯାହାକୁ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ସୃଷ୍ଟି କରିପାରନ୍ତି, ଜାଣିନାହାନ୍ତି, ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି, ଏ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି। ତେଣୁ କେତେ ବିଚକ୍ଷଣ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ବ୍ରହ୍ମା, ଏଥିରେ ଆମେ ଅନୁମାନ କରିପାରିବା। ଏବଂ ତାଙ୍କଠାରୁ ମଧ୍ୟ ଆହୁରି ଉନ୍ନତ ଜ୍ଞାନ ଦିଆଯାଇଛି ଉଦ୍ଧବକୁ ଦିଆଯାଇଛି, ଉନ୍ନତ ଯେଉଁ ଜ୍ଞାନ ମଧ୍ୟ ଭଗବାନ ଅର୍ଜୁନକୁ ମଧ୍ୟ ପ୍ରଦାନ କରିନଥିଲେ ଭଗବତ ଗୀତାରେ, ତାଠାରୁ ଉନ୍ନତ ଜ୍ଞାନ ଉଦ୍ଧବକୁ ପ୍ରଦାନ କରିଛନ୍ତି। ତେଣୁ ଯାହା ହଉ, ଭଗବାନଙ୍କ କୃପାରୁ ସେହି ଜ୍ଞାନ ପ୍ରାପ୍ତ ହେଲେ ଉଦ୍ଧବ, କାରଣ ଭଗବାନଙ୍କର ବିରହରେ ଭଗବାନଙ୍କର ଅନୁପସ୍ଥିତିରେ ସେହି ଜ୍ଞାନକୁ ଭଗବାନଙ୍କ ସମ୍ବନ୍ଧ ଜ୍ଞାନ ସେ ବିତରଣ କରୁଛନ୍ତି। ତେଣୁ ଏ ଶ୍ଳୋକରେ କହୁଛନ୍ତି, ସ ଏବଂ ଆରାଧି ତତ୍ପାଦତୀର୍ଥ, ସେଇ ପାଦତୀର୍ଥ ସେଇ ଗୁରୁଦେବଙ୍କୁ, ସିଏ ତାଙ୍କର ଜ୍ଞାନ ଦେଲେ, ତେଣୁ ସେ ଗୁରୁ ହେଲେ, ଉଦ୍ଧବଙ୍କୁ ସେ ସିଧାସଳଖ ଜ୍ଞାନ ପ୍ରଦାନ କରିଛନ୍ତି, ତେଣୁ ସେ ତାଙ୍କର ଗୁରୁ। ଏମିତି ତ ଭଗବାନ ସମସ୍ତଙ୍କର ଗୁରୁ, ବସୁଦେବଂ ସୁତଂ ଦେବଂ କଂସ ଚାଣୁର ମର୍ଦ୍ଦନ ଦେବକୀ ପରମାନନ୍ଦଂ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁ, କୃଷ୍ଣ ହେଉଛନ୍ତି ଜଗଦ୍ଗୁରୁ। କିନ୍ତୁ ଆମେ ତାଙ୍କଠାରୁ ସିଧାସଳଖ ଜ୍ଞାନ ପ୍ରାପ୍ତ ହେଉନି, ଆମେ ଗୁରୁ ପରମ୍ପରାରେ ଜ୍ଞାନ ପ୍ରାପ୍ତ ହେଉଛେ, କିନ୍ତୁ ଉଦ୍ଧବ ତାଙ୍କଠାରୁ ସିଧାସଳଖ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ତେଣୁ ପାଦ ତୀର୍ଥା ବୋଲି କହୁଛନ୍ତି, ସେଇ ଗୁରୁଙ୍କର ପାଦ ପଦ୍ମକୁ ସେ ଆରାଧନା କଲେ। ଶ୍ରୀଗୁରୁ ଚରଣ ପଦ୍ମ କେବଳ ଭଗବତି ସର୍ଜନ ନନ୍ଦମୟୀ ସାବଧାନ ମତେ, ସେ ଯେଭଳି ଭାବରେ ତାଙ୍କର ଗୁରୁଙ୍କୁ ଆରାଧନା କରିଥିଲେ, ଆମେ ମଧ୍ୟ ସେଇଭଳି ଭାବରେ ଆମର ଗୁରୁଙ୍କୁ ଆରାଧନା କରୁଛେ। ଗୁରୁଙ୍କ କୃପାରୁ ହିଁ ଆମେ ଏଇ ଜ୍ଞାନ ପ୍ରାପ୍ତ ହୋଇପାରିବା। ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ, ଆମର ହୃଦୟରେ ସେ ଜ୍ଞାନ ପ୍ରଦାନ କରିବେ। ତେଣୁ ଆଜି ଉଦ୍ଧବଙ୍କ ହୃଦୟରେ ସେ ଜ୍ଞାନ ପ୍ରକାଶ ହୋଇଛି, ତେଣୁ ସେ ଭଗବାନଙ୍କ ପାଦପଦ୍ମକୁ ଆରାଧନା କରୁଛନ୍ତି। ଏଇ ପାଦପଦ୍ମକୁ ସମସ୍ତେ ଆରାଧନା କରନ୍ତି, ଗୁରୁଙ୍କ ମାଧ୍ୟମରେ ଆମେ ସେ ଭଗବାନଙ୍କ ପାଦପଦ୍ମକୁ ଆରାଧନା କରୁଛେ। ଭଗବାନଙ୍କର ଯେଉଁ ପାଦପଦ୍ମ ରହିଛି, 19 ଚିହ୍ନ ରହିଛି ଭଗବାନଙ୍କ ପାଦପଦ୍ମରେ, କେବଳ ଯେଉଁମାନେ ଧ୍ୟାନ କରିବେ ଭଗବାନ ପାଦପଦ୍ମକୁ, ସେମାନେ ବହୁତ ଉନ୍ନତ ସ୍ଥିତି ପ୍ରାପ୍ତ ହେବେ। ବିଶେଷ ଭାବରେ ಶ್ರೀಮದ್ ಭಾಗವತಂದ್ರೆ ತೃತೀಯ ಸ್ಕಂದರೆ ಕಪಿಲದೇ ಏಕತಾ ಕೋಸಂದಿ ಭಗವಾನ್ ಪಾತ್ರೇ ಅನೇಕ ಪ್ರಕಾರ ಚಿಹ್ನ ರಹಿಸಿ ತಾದ್ವಾರಾ ಧ್ಯಾನ ಕಲೆ ಕೋಣ ಹಬ ಭಗವತ್ ಚರಣಾರವಿಂದಂ ಶ್ರೀ ಪಾದಪದ್ಮ ಜತ್ ಶೌಚ ನಿಸ್ಸೃತ ಸರಿತ್ ಪ್ರವರೋದಕೀನ ಭಗವಾನ್ ಪಾದಪದ್ಮ ಭೋಗ ಕರಿ ಸರಿತ್ರವರ ಗಂಗಾದೇವಿ ಆಸ್ತಂತಿ ಉದಕ ಗಂಗಾದೇವಿ ಆಸ್ತಂತಿ ತೀರ್ಥೇನ ಮೂರ್ಧ್ಯಾಧಿ ಕೃತೇನ ಶಿವ ಶಿವಭೂತ್ ಶ್ರೀ ಗಂಗಾಧರಕು ಶಿವಜಿ ತಾಂಕರ ಮೂರ್ಧ್ನಾ ತಾಂಕರ ಮಸ್ತಕರೆ ಧಾರಣ କରି ସେ ଶିବଜୀ ପରିଣତ ହେଇଯାଇଛନ୍ତି, ମଙ୍ଗଳମୟ ହେଇଯାଇଛନ୍ତି। ଶିବ ଶିବଭୁ ଶିବଜୀ ସେଇ ଭଗବାନଙ୍କ ପାଦକୁ ଭୋଗ କରୁଥିବା ଜଳ ଗଙ୍ଗାକୁ ନିଜ ମସ୍ତକରେ ଧାରଣ କରି ସେ ଆଜି ଶିବରେ ପରିଣତ ହେଇଯାଇଛନ୍ତି। ଶିବ ଅର୍ଥ ହେଉଛି ମଙ୍ଗଳମୟ, ସେ ମଙ୍ଗଳମୟ ହେଇଯାଇଛନ୍ତି। ଏବଂ ଧ୍ୟାତୁ ମନ ସମଳ ଶୈଳ ନିଶୃଷ୍ଟ ଭଦ୍ରମ ଏଇ ସେଇ ଭଗବାନଙ୍କ ପାଦପଦ୍ମକୁ ଯଦି ଆମ ମନ ଦ୍ୱାରା ଧ୍ୟାନ କରିବା ତାହେଲେ ଆମର ଯେଉଁ ସମଳ ଯେଉଁ ବହୁତ ପ୍ରକାର ମହିଳା ରହିଛି ମଳ ରହିଛି ମହିଳା ରୂପ ପର୍ବତ ରହିଛି ଭଗବାନ ପାଦପଦ୍ମରେ ଯେଉଁ ଚିହ୍ନ ସବୁ ରହିଛି ତାର ଗୋଟିଏ ଚିହ୍ନ ହେଉଛି ବଜ୍ର। ଯେଭଳି ବଜ୍ର ଆଘାତରେ ପର୍ବତ ମଧ୍ୟ ଚୂର୍ଣ୍ଣୀଭୂତ ହୋଇଯାଉଛି ନଷ୍ଟ ହୋଇଯାଉଛି ସେଭଳି ଭାବରେ ସେ ଭଗବାନ ପାଦପଦ୍ମରେ ଧ୍ୟାନ କରିବା ତାହେଲେ ଆମର ଯେଉଁ ପାପରୂପକ ପର୍ବତ ରହିଛି ସେ ପାପରୂପ ପର୍ବତକୁ ଭଗବାନ ପାଦପଦ୍ମରେ ଥିବା ବଜ୍ର ଧ୍ୱଂସ କରିଦେବ ନଷ୍ଟ କରିଦେବ। ଏବଂ ଧ୍ୟାଏ ଚିତ୍ତଂ ଭଗବତ୍ ଚରଣାରବିନ୍ଦଂ ଏହିଭଳି ଭାବରେ ଆମର ଚିତ୍ତ ବା ଆମର ମନ ଭଗବାନ ପାଦପଦ୍ମକୁ ଧ୍ୟାନ କରୁ। ତେଣୁ ଏଥିରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ଏ ଶ୍ଳୋକଟି ତୃତୀୟ ସ୍କନ୍ଦ ବାଇଶ ନା କେତେ ଅଠେଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଅଠେଇଶ ଅଧ୍ୟାୟ ବାଇଶ ଶ୍ଳୋକରେ କରାଯାଇଛି କଥା ଏ କପିଳଦେବ ମା ଦେବୋଦୀ କହୁଛନ୍ତି ଏବଂ ଏବ ଚରଣାରବିନ୍ଦ ଧ୍ୟାତୁ ଭକ୍ତସ୍ୟ ମନମୂର୍ତ୍ତିନାମ ସ୍ୱ ବର୍ଣ୍ଣନ୍ୟା ସ୍ୱ ବର୍ତ୍ମନ୍ୟା ଯେହେତୁ ଆଙ୍କୁଶନ ଭକ୍ତି ଆମର ମନ ଗୋଟେ ହାତୀ ଭଳି ଆମର ମନ ହାତୀ ଭଳି ପାଗଳ ହାତୀ ତାକୁ କଣ୍ଟ୍ରୋଲ କରିବୁ କେମିତି ଜଣେ ହାତୀ କଣ୍ଟ୍ରୋଲ କରନ୍ତି ନା ଆଙ୍କୁଶ ତେଣୁ ଭଗବାନ ପାଦପଦ୍ମରେ ସେ ଆଙ୍କୁଶ ଚିହ୍ନ ରହିଛି ତେଣୁ ସେ ଆଙ୍କୁଶ ଚିହ୍ନକୁ ଯଦି ଆମେ ଧ୍ୟାନ କରିବା ଆମର ମନର ଏକ ପାଗଳ ହାତୀ ସେ ନିୟନ୍ତ୍ରିତ ହେଇଯିବ। ସେହିଭଳି ଭାବରେ ମନ ସରସିମଳମ କର୍ତ୍ତୁମ କମଳମ ମନସି ସର୍ବ କମଳମ ମନ ସରସିମଳମ କର୍ତ୍ତୁମ କମଳମ ମନରୂପକ ସରସି ମନରୂପକର ଆମର ଯେଉଁ ପୁଷ୍କରିଣୀ ରହିଛି ଆମର ସେଇଥିରେ ଅଳମ କର୍ତ୍ତୁମ କମଳମ ଅଳମ ଯେଉଁ ରହିଛି ଆମର ଯେଉଁ ମଳ ସବୁ ରହିଛି ସେସବୁକୁ ଧ୍ୱଂସ କରିଦେବ ନଷ୍ଟ କରିଦେବ କମଳ ରୂପକ ସୁନ୍ଦର କରିଦେବ ମନରୂପ ସରସିକୁ ମନରୂପ ସରସିକୁ ମଳମ କର୍ତ୍ତୁମ କମଳମ ଅଳମ କର୍ତ୍ତୁମ ବହୁତ ସୁନ୍ଦର କରିଦେବ ମନରୂପ ସରସିକୁ ବା ମନରୂପକ ପୁଷ୍କରିଣୀକୁ ମନଟା ସୁନ୍ଦର ହେଇଯିବ କିଭଳି ସୁନ୍ଦର ହେବ ନା ଭଗବାନଙ୍କ କମଳ ଚରଣ ଥିବା ଯେଉଁ କମଳକୁ ଧ୍ୟାନ କଲେ ଆମର ମନ ମଧ୍ୟ ସେଇଭଳି ଭାବରେ ସୁନ୍ଦର ହୋଇଯିବ। ସେହିଭଳି ଭାବରେ ମନସେ ସର୍ବୋତ୍କର୍ଷ ସାମ୍ରାଜ୍ୟ ଦାତୁମ ଧ୍ୱଜମ ଭଗବାନଙ୍କ ପାଦପଦ୍ମରେ ଗୋଟେ ଚିହ୍ନ ରହିଛି ଧ୍ୱଜ ଆମ ମନ୍ଦିରର ଉପରେ ଯେଉଁ ବାନା ଦେଖାଯାଏ ଧ୍ୱଜ ଧ୍ୱଜ ପତିତ ପାବନ ବାନା ଜାରଣ ନାମଟି ଜାରଣ ନାମଟି କୁହାଯାଏ ନୀଳଚକ୍ର ହେ ଏକ ଉଡ଼ୁଛି ବାନା ପତିତ ପାବନ ନାମଟି ଜାର ନା ସେଇ ଧ୍ୱଜାକୁ ଯଦି ଧ୍ୟାନ କରିବା ତାହେଲେ କ'ଣ ହେବ ନା ମନସେ ସର୍ବୋତ୍କର୍ଷ ସାମ୍ରାଜ୍ୟ ଦାତୁ ମନରେ ଆମର ସବୁ ଉତ୍କୃଷ୍ଟ ରାଜ୍ୟ ପ୍ରଦାନ କରିବ, ସାମ୍ରାଜ୍ୟ ପ୍ରଦାନ କରିବ। ସେ ସାମ୍ରାଜ୍ୟ ଏଇ ଭଗବତ ସାମ୍ରାଜ୍ୟ ଆମେ ପ୍ରାପ୍ତ ହେବା। ଭଗବତ ସାମ୍ରାଜ୍ୟ ଏବଂ ସେହିଭଳି ଭାବରେ ସର୍ବୋତ୍କୃଷ୍ଟ ଯଶୋ ଦାତୁଂ ଜବଂ, ଭଗବାନ ପାଦପଦ୍ମରେ ଗୋଟେ ଚିହ୍ନ ରହିଛି ଜବ, ଏ ଗୋଟେ ଶସ୍ୟ, ଗୋଟେ ଜାତୀୟ ଶସ୍ୟ। ସେଇଟା ଯଦି ଆମେ ଧ୍ୟାନ କରିବା ତାହେଲେ ସର୍ବୋତ୍କୃଷ୍ଟ ଯଶୋ ଦାତୁଂ, ଶ୍ରେଷ୍ଠ ଯଶ ଆମେ ପ୍ରାପ୍ତ ହେବା। ସେଇ ଜବ ଯଦି ସେ ଧ୍ୟାନ କରିବା ଏବଂ ତ୍ରିବିଧ ତାପ ପସମାୟ ଛତ୍ରଂ, ଆମେ ଯେଉଁ ତ୍ରିବିଧ ତାପ ରହିଛି ଆଦି ଭୌତିକ ଆଧ୍ୟାତ୍ମିକ ଆଦି ଦୈବିକ, ଏ ତ୍ରିତାପରେ ଆମେ ସମସ୍ତେ ଦଗ୍ଧୀଭୂତ ହେଉଛେ, ବହୁତ କଷ୍ଟ ପ୍ରାପ୍ତ ହେଉଛେ। କିନ୍ତୁ ଯଦି ଭଗବାନଙ୍କର ପାଦପଦ୍ମରେ ଥିବା ଛତ୍ର ଚିହ୍ନକୁ ଯଦି ଧ୍ୟାନ କରିବା ତାହେଲେ ତ୍ରିତାପରୁ ଆମେ ଉପଶମ ହୋଇଯିବା ବା ମୁକ୍ତ ହୋଇଯିବା। ଏବଂ ସର୍ବତୋ ରକ୍ଷଣାର୍ଥଂ ଚକ୍ରାଧିକ ଅପି ଧର୍ତ୍ତି, ସମସ୍ତ ପ୍ରକାର ଆମେ ରକ୍ଷା ପାଇଯିବା ଯଦି ଭଗବାନ ପାଦପଦ୍ମରେ ଥିବା ଚକ୍ରକୁ ଧ୍ୟାନ କରିବା। ଏଇଭଳି ଭାବରେ ଭଗବାନଙ୍କ ସୁଦର୍ଶନ ଚକ୍ର ସମସ୍ତ ଚକ୍ରକୁ, ସମସ୍ତ ଅସ୍ତ୍ରକୁ କାଟିଦିଏ। ସେହିଭଳି ଭାବରେ ଆମେ ଯଦି ଭଗବାନଙ୍କର ପାଦପଦ୍ମରେ ଥିବା ଚକ୍ରକୁ ଧ୍ୟାନ କରିବା, ସୁଦର୍ଶନ ଚକ୍ରକୁ ଧ୍ୟାନ କରିବା, ତାହେଲେ ସେ ସୁଦର୍ଶନ ଚକ୍ର ଆମକୁ ସର୍ବୋତ ଭାବରେ ଆମକୁ ରକ୍ଷା କରିବ, ସବୁ ପ୍ରକାର ଆମକୁ ସୁରକ୍ଷା ପ୍ରଦାନ କରିବ। ତେଣୁ ଏହିଭଳି ଭାବରେ ସାଧାରଣତଃ ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁବେଳେ ଭଗବାନ ପାଦପଦ୍ମକୁ ଧ୍ୟାନ କରନ୍ତି। ସବୈ ମନ କୃଷ୍ଣ ପଦାରବିନ୍ଦୟୁ, ଯେମିତି ଅମ୍ବରୀଶ ମହାରାଜ ଯଦିଓ ସମଗ୍ର ପୃଥିବୀର ସମ୍ରାଟ ଥିଲେ କିନ୍ତୁ ତଥାପି ସେ ସବୁବେଳେ ମନକୁ ଭଗବାନ ପାଦପଦ୍ମରେ ଅର୍ପିତ କରିଥିଲେ। ସବୈ ମନ କୃଷ୍ଣ ପଦାରବିନ୍ଦୟୁ, ତେଣୁ ଉଦ୍ଧ ମଧ୍ୟ ସେହିଭଳି ଭାବରେ ଜୟ ଶ୍ରୀ ରାଧା ମାଧବ କୃଷ୍ଣ, ଉଦ୍ଧ ମଧ୍ୟ ସେହିଭଳି ଭାବରେ ହୃଦୟରେ ଭଗବାନ ପାଦପଦ୍ମକୁ ଧାରଣ କରି ଆସୁଛନ୍ତି, ସେଠୁ ବିଦାୟ ନେଇକି ଆସୁଛନ୍ତି, ତେଣୁ କିନ୍ତୁ ହୃଦୟରେ ଭଗବାନ ପାଦପଦ୍ମକୁ ସ୍ଥାପନ କରିଛନ୍ତି। ତେଣୁ ସେ କହୁଛନ୍ତି ସ ଏବଂ ଆରାଧିତ ପାଦ ତୀର୍ଥା ଅଧିତ ତତ୍ତ୍ୱାତ୍ମବିବୋଧ ମାର୍ଗ, ତତ୍ତ୍ୱ ଏ ତତ୍ତ୍ୱ ହେଉଛି ବହୁତ ବହୁତ ଗୋପନୀୟ କଥା। ଏ ତତ୍ତ୍ୱକୁ ଖୁବ୍ କୋଟି ଲୋକ ଜାଣନ୍ତି। ଭଗବତ ଗୀତା ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଭଗବାନ କହିଛନ୍ତି ଅର୍ଜୁନ ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯଶତି ସିଦ୍ଧୈ, ହଜାର ହଜାର ଲୋକ ଆପଣ ଆଜି ମନ୍ଦୁତ କରୁଥିଲେ ଋଷି ଭକ୍ତ ଆସୁନାହାନ୍ତି ବୋଲି ଭଗବାନ ମୋତେ ସେଇଭଳିଆ ମନ୍ଦୁତ କରିଛନ୍ତି କହୁଛନ୍ତି ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ କହୁଛନ୍ତି ଅର୍ଜୁନ ଭଗବାନ ଯେଉଁ ଆମକୁ ପ୍ରଦାନ କରିଛନ୍ତି ମନୁଷ୍ୟ ଶରୀର, ଏ ମନୁଷ୍ୟ ଶରୀର ଗୋଟେ ବହୁତ ଉନ୍ନତ ଶରୀର ଭଗବାନ ଦେଇଛନ୍ତି। ମନୁଷ୍ୟ ଶରୀରରେ ଆମକୁ ଗୋଟେ ଉନ୍ନତ ଚେତନା ଦେଇଛନ୍ତି, ଯେଉଁ ଚେତନାରେ ଆମେ ବ୍ରହ୍ମ ଜିଜ୍ଞାସା କରିପାରିବା। କିନ୍ତୁ ସେ ଜିଜ୍ଞାସା କେତେ ଜଣ କରୁଛନ୍ତି? କଟକ ସହରରେ ଆମର କେନ୍ଦ୍ର ଖୋଲା ହେଲା, କିନ୍ତୁ କେତେ ଜଣ କରୁଛନ୍ତି ସେ ଜିଜ୍ଞାସା? ଖୁବ୍ କ୍ୱଚିତ ଲୋକ ଜିଜ୍ଞାସା କରୁଛନ୍ତି ଆତ୍ମତତ୍ତ୍ୱ ବିଷୟରେ। ଅନ୍ୟପକ୍ଷରେ ଆମେ କହିବା ସେମାନେ ପ୍ରକୃତରେ ପଶୁ ଭଳି ଜୀବନଯାପନ କରୁଛନ୍ତି, ପଶୁ ଯେଉଁଭଳି ଭାବରେ ଶରୀର ଚେତନା ରହିଛି, ଶରୀରର ଆବଶ୍ୟକତା ପୂରଣ କରିବା ପାଇଁ ସକାଳୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ସେ ପରିଶ୍ରମ କରେ, ବିଡ଼ ବରାହ ବିଷ୍ଠାବଧି ବରାହ ବା ସୁପର, ସେହିଭଳି ଭାବରେ ମନୁଷ୍ୟ ଜନସଂଖ୍ୟା ଉଦ୍ଦିଷ୍ଟ ନୁହଁ, କିନ୍ତୁ ସାଧାରଣତଃ ମନୁଷ୍ୟମାନେ ଏହିଭଳି ଭାବରେ ସମୟ ନଷ୍ଟ କରିଦେଉଛନ୍ତି। ତେଣୁ ଭଗବାନ ମନଦୁଃଖରେ କଥା କହୁଛନ୍ତି ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ, ମନୁଷ୍ୟାଣ ସହସ୍ରେଷୁ କଶ୍ଚିତ୍ ଯଶତି ସିଦ୍ଧୈ, ଖୁବ୍ କ୍ୱଚିତ୍ ଲୋକ ଏ ତତ୍ତ୍ୱ ଜିଜ୍ଞାସା କରୁଛନ୍ତି, ଏବଂ ଯଶତାମପି ସିଦ୍ଧାନା, ତାଙ୍କ ଭିତରୁ ଯେଉଁମାନେ କିଛି କିଛି ସିଦ୍ଧି ପ୍ରାପ୍ତ ହୋଇଛନ୍ତି, କିଏ କେଉଁଥିରେ ସିଦ୍ଧି ପ୍ରାପ୍ତ ହୋଇଛନ୍ତି, କେଉଁ ମାର୍ଗରେ ସିଦ୍ଧି ପ୍ରାପ୍ତ ହୋଇଛନ୍ତି, କିନ୍ତୁ ତଥାପି ସେମାନେ ସମସ୍ତେ ସିଦ୍ଧ ଯେ ଭଗବାନଙ୍କୁ ଜାଣିବେ ତା ନୁହଁ। ଯତଦାମ ବି ସିଦ୍ଧାନ କଶ୍ଚିନ୍ ମାଂ ବେଦି ତତ୍ତ୍ୱତଃ, तो क्वचित लोक भगवान को तत्व जानती आज आम देखा कत प्रकार धर्मानुष्ठान अच्छा कत प्रकार तत्व से कहते भगवत तत्व केत भगवत तत्व से तत्व भगवान अधिक अध्ययन कले भगवत तत्व भगवान से ज्ञान प्रदान कर से तत्व होती कौन ना आत्मविबोध मार्ग आत्मउपलब्धि सेल्फ रियलाइजेशन आत्मउपलब्धि प्रकृत आम किए भागवत दशम स्कंध चौरा संख्या वर्णना कर सतकड़ा अनुशत भाग लोक जानते ना आत्मा किए प्रकृत से किए तेणु कुरुक्षेत्र एक भगवान कौन मुनिवेश यस्यात्मबुद्धि पुनपे त्रिधातुके शोधि कलत्रादि शुभं इत्यादि यत्तेत्त बुद्धि शरीरेण करिके जनेषु अभिज्ञेषु स एव गोपर यस्यात्मबुद्धि आत्मा का भावंट ना पुनप ये शरीर को सेना आत्मा भी भावंट त्रिधातुके शरीर टी तीनो धातु तैयारी कफ बात पीत आयुर्वेदिक शास्त्र वर्णना करी तीनो धातु को जदि सामान परिमाण रखा जा पार आम शरीर टी सुस्थ रेणु शरीर में विभिन्न प्रकार रोग जो देखा आयुर्वेदिक शास्त्र में जो औषध दिखती सी हूँ ये तीनो धातु को सामान निर्दिष्ट परिमाण में जब रखापी चेषा कर औषध मध्यम तरीर सुस्थ र किंतु ये तीनो धातु निर्मित ये शरीर को गोटे पुणप गोटे फोल कवरिंग भाया गोटे कवर गोटे ब्याग भाया एथेर सब भितर सब जिन रही मलमूत्र रक्त इत्यादि सब प्रकार सुंदर सुंदर जिन सब रही जोटा आम भावचे बहुमानन कर शरीर बच्चे चिंता करते भगवान कौन यस्यात्मबुद्धि कुणपे त्रिधातुके शोधि ताकर यही भाव में धी बा बुद्धि होती भाव में शरीर को सेने आत्मा भावते आउ टे जो मैंने उन्नत बुद्धि से भावती भौम्य इज्जति भौम्य भूमि जो भूमि से जन्मग्रहण करईटा हूँ आमर इज्ज्य पूज्य आमर कर्तव्य से भूमि प्रति रही जो मैंने देशवासी निज कहते आम देशवासी आम उत्कलमणि गोपबंधु दास महात्मा गांधी एम सब देश सेवा कर भावते आमर कर्तव्य होती देशपाई कारण आम जन्म यही देश में जन्मग्रहण करे निश्चित भाव बुद्धि उन्नत किंतु से प्रकृत बुद्धि नुह भगवान कौन जीर्थ बुद्धि शरीर न कर जो मान बुद्धि आउट उन्नत से मैंने भावती आम जीवन प्रकृत कर्तव्य हूँ आम किसी तीर्थ भ्रमण करवा तीर्थ भ्रमण करवा तीर्थ बुद्धि तीर्थर अर्थ को कौन भावती ना शरीर हरिद्वार बद्रीनाथ जाठी जो नदी रही पुष्करणी रही समुद्र रही भगवान विग्रह को दर्शन कर जल टे छिंच पड़े से भाव तीर्थ हो गला कि तीर्थर प्रकृत उद्देश्य यहाँ नुह तीर्थी पूर्वती तीर्थानी भागवत प्रथम स्कंध तेरह अध्याय एक युधिष्ठिर महाराज कहते हैं विद्रोह विद्रोह ये विद्रोह जहाँ को बर्तमान उद्धव कौन से विद्रोह जा दे ज्ञान प्रदान करेंगे हस्तिनापुर को जाए तेणु ताकू देखी युधिष्ठिर महाराज एक कहते जे भगवद्गीता भागवता तीर्थभूता स्वयं बहु तीर्थी पूर्वी तीर्थाणी स्वांत तेन कदा भूता आपण हूँ प्रकृत तीर्थ ये उद्धव मध्य भगवान पाद को तीर्थ बोली कहते पाद तीर्थ कहीं तीर्थ ना आपण हूँ तीर्थ कहीं आपण हूँ तीर्थी पूर्वी तीर्थ आनी तीर्थर जो स्थान जो तीर्थ बोली कौन कहीं ताकू भाव में शुद्ध भक्त मान ତାଙ୍କ ପାଦପଦ୍ମ ସେଠି ପଡ଼ିଥିବାରୁ ଆଜି ସେ ସ୍ଥାନଟି ତୀର୍ଥରେ ପରିଣତ ହୋଇଯାଇଛି। ସେ ସାଧୁ କିଏ? ନା ଶ୍ରାନ୍ତ ସ୍ତେନ ଗଦା ବୁଦା ଗଦା ଗଦ ଗଦ ହେଉଛି କିଏ? ଭଗବାନଙ୍କର କିଏ ଗଦା ଗଦ ଭଗବାନଙ୍କ ସ୍ଥାନ ଭାଇ ଗଦ ସେଇ ଗଦା ବୁଦା ସେଇ ଭଗବାନ ଯାହାଙ୍କର ହୃଦୟ ରହିଛନ୍ତି ସେ ସ୍ୱୟଂ ତୀର୍ଥ। ସେ ଯେଉଁଠି ତାଙ୍କର ପାଦପଦ୍ମ ସ୍ଥାପନ କରନ୍ତି ସେ ସ୍ଥାନଟି ତୀର୍ଥରେ ପରିଣତ ହୋଇଯାଏ। ତେଣୁ ପ୍ରକୃତ ତୀର୍ଥର ଅର୍ଥ ହେଉଛି ଯେ ଆମେ ତୀର୍ଥରେ ଥିବା ସାଧୁମାନଙ୍କ ସଙ୍ଗ କରିବା, ତାଙ୍କଠାରୁ ଭଗବାନ କଥା ଶ୍ରବଣ କରିବା, ତାହେଲେ ସେଇଟା ତୀର୍ଥରେ ପରିଣତ ତୀର୍ଥର ଫଳାମ ପ୍ରାପ୍ତ ହେବା। କିନ୍ତୁ ଯଦି ଯାଇ ସେ ତୀର୍ଥରେ ଜଳରେ ସ୍ନାନ କରିଦେଲେ ବା ଖାଲି ମୁଣ୍ଡିଆଟେ ମାରିଦେଲେ ବିଗ୍ରହଙ୍କୁ, ସେଇଟା ତୀର୍ଥ ହେଲା ନାହିଁ। କିନ୍ତୁ ଏଭଳି ଭାବରେ ଯେଉଁମାନେ ଚିନ୍ତା କରନ୍ତି ତାଙ୍କର ବୁଦ୍ଧି ମଧ୍ୟ ଆହୁରି ଉନ୍ନତ ସ୍ତରର, ଏବଂ ଜନେଷୁ ଅଭିଜ୍ଞ ଯଦିଓ ସେମାନେ ବହୁତ ପୂଜିତ ହୁଅନ୍ତି, ଅନ୍ୟମାନଙ୍କ ଦ୍ୱାରା ପୂଜିତ ହୁଅନ୍ତି, କାରଣ ସେମାନେ ଭାବନ୍ତି ଇଏ ହେଉଛି ବହୁତ ଉନ୍ନତ ବ୍ୟକ୍ତି। କିନ୍ତୁ ଜନେଷୁ ଅଭିଜ୍ଞେଷୁ ସହିବ ଗୋପର ଭଗବାନ କହୁଛନ୍ତି ପ୍ରକୃତରେ ଯଦିଓ ଅନ୍ୟମାନେ ତାଙ୍କୁ ପୂଜା କରନ୍ତି କାରଣ ସେ ବହୁତ ଉନ୍ନତ ସ୍ତର ବୋଲି ଭାବନ୍ତି, କିନ୍ତୁ ସେମାନେ ପ୍ରକୃତରେ ପଶୁ ସ୍ତରରେ ରହିଛନ୍ତି। ସହିବ ଗୋ ଖର, ଗୋ ଅର୍ଥ ହେଉଛି ଗାଭୀ, ଖର ଅର୍ଥ ହେଉଛି ଗଦ। ଯଦିଓ ଅନ୍ୟମାନେ ତାଙ୍କୁ ପୂଜା କରନ୍ତି ବହୁତ ଉନ୍ନତ ଏ ଦେଶବାସୀ ଆମର ଦେଶରେ ସେବା କରିଛନ୍ତି ବା ଆମର ତୀର୍ଥ ବହୁତ ଗ୍ରହଣ କରିଛନ୍ତି ଏଇଭଳି ଭାବରେ ତାଙ୍କୁ ପୂଜା କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ପଶୁ ସ୍ତରରେ ରହିଛନ୍ତି ସହାୟକ ଗୋପର। ତେଣୁ ଏ ଆତ୍ମ ଯେଉଁ ଜ୍ଞାନ, ଆତ୍ମ ସମ୍ବନ୍ଧୀୟ ତତ୍ତ୍ୱ, ଆତ୍ମ ବିବୋଧ ମାର୍ଗ, ଆତ୍ମ ସମ୍ବନ୍ଧୀୟ ଜ୍ଞାନ ଏ ଭଗବାନଙ୍କର ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି ସେ ଆତ୍ମ ସମ୍ବନ୍ଧୀୟ ଜ୍ଞାନ ସେ ପ୍ରକୃତରେ ମୁଁ କିଏ? ପ୍ରକୃତରେ ଆତ୍ମା, ପ୍ରକୃତରେ ମୁଁ ହେଉଛି ଆତ୍ମା, ମୁଁ ଏ ଶରୀର ନୁହଁ, ଏଇ ଜ୍ଞାନ, ଏଇ ଜ୍ଞାନକୁ ସେ ପ୍ରାପ୍ତ ହେଲେ, ବୁଦ୍ଧ ପ୍ରାପ୍ତ ହେଲେ, ବିବୋଧ ମାର୍ଗ ତତ୍ତ୍ୱାତ୍ମ ବିବୋଧ ମାର୍ଗ ଆତ୍ମ ସମ୍ବନ୍ଧୀୟ ଜ୍ଞାନ, ଆତ୍ମ ଉପଲବ୍ଧି ମାର୍ଗ ସେ ପ୍ରାପ୍ତ ହେଲେ, ଭଗବାନଙ୍କର କୃପାରୁ ଭଗବାନଙ୍କର ସେ ପ୍ରାପ୍ତ ହୋଇଛନ୍ତି ଆତ୍ମ ଉପଲବ୍ଧି, ଆତ୍ମାକୁ ଉପଲବ୍ଧି କରିଛନ୍ତି। ଯିଏ ଆତ୍ମାକୁ ଉପଲବ୍ଧି କରିବ ସେ ଜାଣିବ ପ୍ରକୃତରେ ଆମେ ହେଉଛେ ଭଗବାନ ପରମାତ୍ମାଙ୍କର ଅଂଶ, ତେଣୁ ଆମର କର୍ତ୍ତବ୍ୟ ହେଉଛି ସେହି ପରମାତ୍ମାଙ୍କର ସେବା କରିବା। ଯେଉଁଭଳି ଭାବରେ ଅଂଶର କର୍ତ୍ତବ୍ୟ ହେଉଛି ସେ ପୂର୍ଣ୍ଣର ସେବା କରିବ, ସେହିଭଳି ଭାବରେ ଆମେ ଭଗବାନଙ୍କର ଅଂଶ ହୋଇଥିବାରୁ ଆମର କର୍ତ୍ତବ୍ୟ ହେଉଛି ସେହି ଭଗବାନଙ୍କର ସେବା କରିବା। ଏହି ଜ୍ଞାନ ସେ ପ୍ରାପ୍ତ ହେଲେ ଆମର ଚୈତନ୍ୟ ଚରିତାମୃତ କୁହାଯାଇଛି ଯେ ଶ୍ରଦ୍ଧା ସତ୍ତ୍ୱେ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, କୃଷ୍ଣେ ଭକ୍ତି କହିଲେ ସର୍ବକର୍ମ କୃତ ହୁଏ। ଏହି ଶ୍ରଦ୍ଧା କହିଲେ ବିଶ୍ୱାସ, ଏ ବିଶ୍ୱାସ ସେ ପ୍ରାପ୍ତ ହେଲେ ଭଗବାନ ଉଦ୍ଧବ ଭଗବାନ ଠାରୁ, ସେ ବିଶ୍ୱାସ ଶ୍ରଦ୍ଧା ସେ ପ୍ରାପ୍ତ ହେଲେ ଉଦ୍ଧବ। କ'ଣ ନା କୃଷ୍ଣେ ଭକ୍ତି କହିଲେ ଭଗବାନଙ୍କୁ ଯଦି ଆମେ ଭକ୍ତି କରିବା, ଭଗବାନଙ୍କୁ ଯଦି ଆମେ ସେବା କରିବା, ତାହେଲେ ସବୁକିଛି କର୍ମ କୃତ ହୋଇଗଲା, ଆମର ଆଉ କୌଣସି କର୍ମ ବାକି ରହିଲା ନାହିଁ, ସବୁ କର୍ତ୍ତବ୍ୟ ସମ୍ପାଦନ ହୋଇଗଲା। ମନୁଷ୍ୟର ବହୁତ ପ୍ରକାର କର୍ତ୍ତବ୍ୟ ରହିଛି, ଭାଗବତ ମେକା ସ୍କନ୍ଧରେ ନବଜଗନ୍ଦ୍ର କଥା କହିଛନ୍ତି। ଦେବତାମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ଋଷିମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ଜୀବମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ବନ୍ଧୁବାନ୍ଧବମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ମନୁଷ୍ୟମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି, ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ରହିଛି। ଏଗୁଡ଼ି ସାଧାରଣତଃ ସମସ୍ତଙ୍କର ଏଇ ଛଅଟି କର୍ତ୍ତବ୍ୟ ଥାଏ, ଦେବର୍ଷି ଭୂତାତ୍ ନୃଣା ଋଣା, କିନ୍ତୁ ନଙ୍କର ନାୟକ ଋଣୀଙ୍କ ରାଜନ, କିନ୍ତୁ ଆମେ ତାଙ୍କ ପାଖରେ ଆଉ ଋଣୀ ରହିବା ନାହିଁ ବା ତାଙ୍କର ଆଉ ସେବକ ହେବା ନାହିଁ ବା ଦରକାର ନାହିଁ, ଆବଶ୍ୟକ ନାହିଁ। ଗତୋ ମୁକୁନ୍ଦ ପରିଭୃତ୍ୟ କର୍ତ୍ତମ, ଯଦି ଆମେ ମୁକୁନ୍ଦଙ୍କର ସେବାରେ ନିଯୁକ୍ତ ରହିଲେ ତାହେଲେ ଆମର ସମସ୍ତ କର୍ତ୍ତବ୍ୟରୁ ଆମେ ମୁକ୍ତ ହୋଇଗଲେ, ଋଣ ମୁକ୍ତ ହୋଇଗଲେ। ଯେମିତି ବ୍ୟାଙ୍କରୁ ଲୋକମାନେ ଟଙ୍କା ନିଅନ୍ତି, ଋଣ କରନ୍ତି, ତାକୁ ସୁଝିବା ପାଇଁ
ତାଙ୍କର ଯଦି ପଇସା ନଥାଏ ତାହେଲେ ସରକାରଙ୍କ ପାଖରେ ଯାଇକରି ଆପତ୍ତି କରନ୍ତି ବା କରନ୍ତି ଦାବି କରନ୍ତି ଆମକୁ ଆମେ ଗରିବ ହୋଇଯାଇଛୁ ଆମ ପାଖରେ ପଇସା ନାହିଁ ଆମେ ସେ ଋଣ ଶୁଝିପାରିବୁ ନାହିଁ ତେଣୁ ଛାଡ଼ କରନ୍ତୁ। ସେହିଭଳି ଭାବରେ ଆମେ ଯେଉଁ ଏମାନେ ଛଅ ଜଣଙ୍କ ପାଖରେ ଆମେ ଯେଉଁ ଋଣୀ ରହିଛେ ସେ ଋଣ ଶୁଝିବା ପାଇଁ ଯେଉଁ ଧନ ଦରକାର ସେ ଭଗବାନଙ୍କ ସେବାରେ ଜଣେ ଯଦି ନିଯୁକ୍ତ ରହିଗଲା ତାହେଲେ ସେ ଋଣ ଛାଡ଼ ହୋଇଯିବ ସେ ଋଣ ଛାଡ଼ ହୋଇଯିବ। ସମସ୍ତଙ୍କ ପ୍ରତି ଆମର କର୍ତ୍ତବ୍ୟ ସମ୍ପାଦନ ହୋଇଗଲା ଭଗବାନଙ୍କ ସେବାରେ ରହିଲେ। ତେଣୁ ଆଜି ଉଦ୍ଧବ ସେ ଆତ୍ମ ଉପଲବ୍ଧି କରି ଭଗବାନଙ୍କ ସେବାରେ ନିଯୁକ୍ତ ରହୁଛନ୍ତି ସେବା କରୁଛନ୍ତି। ତେଣୁ ପ୍ରଣମ୍ୟ ପାଦରୁ ପରିବୃତ୍ତ ଦେବଂ ସେଇ ଭଗବାନ ପ୍ରଣାମ କରି ତାଙ୍କ ପାଦପଦ୍ମକୁ ପ୍ରଣାମ କରି ତାଙ୍କୁ ପ୍ରଦକ୍ଷିଣା କରି ପରିବୃତ୍ତ ଦେବଂ ପରିବୃତ୍ତ ଦେବଂ ସେଇ ଭଗବାନ ତାଙ୍କୁ ପରିକ୍ରମା କରି ଇହା ଗତୋହମ ଇହା କହିଲେ ଏଇ ବୃନ୍ଦାବନ କଥା କହୁ ବୃନ୍ଦାବନରେ ଏଇ ସମ୍ବାଦ ଚାଲିଛି ଦ୍ୱାରକାରୁ ସେ ଆସିକି ପହଞ୍ଚିଗଲେଣି ବୃନ୍ଦାବନରେ। ଏହା ଗତୋହମ ବିରହାତୁର ଆତ୍ମା ଆତୁର ଭାବରେ ରହିଛନ୍ତି ବିରହ ଭଗବାନଙ୍କ ବିରହରେ ଆତୁର ହେଉଛନ୍ତି। ଏଇ ବିରହ ଇଏ ହେଉଛି ମିଳନ ଏବଂ ବିରହ ଏଇ ଦୁଇଟି ରହିଛି ଭଗବାନଙ୍କ ସହିତ କେତେବେଳେ ମିଳନ ହେଉଛି କେତେବେଳେ ବିରହ ହେଉଛି। ତେଣୁ ଯେତେବେଳେ ଗୋପୀମାନେ ଭଗବାନଙ୍କ ସହିତ ରାସକୃତ କରୁଥିଲେ ମିଳନ ଥିଲା ସେତେବେଳେ ଭଗବାନଙ୍କ ସହିତ ମିଳନ ହୋଇଥିଲା କିନ୍ତୁ ଭଗବାନ ଅଦୃଶ୍ୟ ହୋଇଗଲେ ସେତେବେଳେ ସେମାନେ ବିରହ ଯନ୍ତ୍ରଣା ଉପଲବ୍ଧି କଲେ। ମିଳନରେ ଯେଉଁ ଆନନ୍ଦ ରହିଛି ବା ମିଳନରେ ଯେଉଁ ସୁଖ ରହିଛି ବିରହରେ ତାଠାରୁ ଆହୁରି ଅଧିକ ସୁଖ ରହିଛି ଅଧିକ ଆନନ୍ଦ ରହିଛି ବିରହରେ। ତେଣୁ ଭଗବାନ ଏହିଭଳି ଭାବରେ ବିରହ ଲୀଳାଟି କରନ୍ତି। ଏବେ ବର୍ତ୍ତମାନ ଜଗନ୍ନାଥ ମହାପ୍ରଭୁଙ୍କର ବିରହ ଲୀଳା ଚାଲିଛି। ଜଗନ୍ନାଥ ମହାପ୍ରଭୁ 365 ଦିନ ଯେଉଁ ରହିଛନ୍ତି ଜଗନ୍ନାଥ ମନ୍ଦିରରେ ବା ଯେକୌଣସି ମନ୍ଦିରରେ ରହିଛନ୍ତି ବର୍ଷ ସାରା 365 ଦିନ ସେ ଦର୍ଶନ ଦିଅନ୍ତି ନାହିଁ। ଏଇ 15 ଦିନ ସେ ଗୁପ୍ତ ଲୀଳା କରନ୍ତି ଗୁପ୍ତ ଲୀଳା କରନ୍ତି ସେ ହେଉଛି ଅଣବସର ଲୀଳା। ଇଏ ହେଉଛି ବିରହ ଭକ୍ତ ଯେଉଁମାନେ ଜଗନ୍ନାଥ ଦର୍ଶନ କରିପାରନ୍ତି ନାହିଁ ସେମାନେ ବିରହରେ ଆତୁର ହୋଇଯାଆନ୍ତି। ଯେଉଁଭଳି ଭାବରେ ଉଦ୍ଧବ ବର୍ତ୍ତମାନ ବିରହ ଆତୁରା ହୋଇଯାଇଛନ୍ତି ବିରହରେ ଆତୁର ହୋଇଯାଇଛନ୍ତି କାତର ହୋଇଯାଇଛନ୍ତି ବିରହରେ ଭଗବାନଙ୍କର ଦର୍ଶନ ନ ପାଇ ବିରହରେ କାତର ହୋଇକି ରହିଛନ୍ତି। ତେଣୁ ମହାପ୍ରଭୁ ସେହିଭଳି ଭାବରେ ବିରହ ଲୀଳା ଅନୁଭବ ବିରହ ଅନୁଭବ କରୁଥିଲେ ଭଗବାନଙ୍କ ବିରହ ଭଗବାନ ଦର୍ଶନ କରିପାରନ୍ତି ପ୍ରତିଦିନ ଯାଆନ୍ତି ସେ ତାଙ୍କର ଯେଉଁ ମଠ ରହିଛି ତାଙ୍କର ଯେଉଁ ଆଶ୍ରମ ରହିଛି ଯେଉଁ କ'ଣ ଆଶ୍ରମ ବାଲିସାହି ଯେଉଁ ରହିଛି ସେ ଆଶ୍ରମ ମହାପ୍ରଭୁଙ୍କର କ'ଣ ସେ ନା ଆଶ୍ରମ ତେଣୁ ସେଇଠୁ ସବୁବେଳେ ରାଧାକାନ୍ତ ମଠରୁ ସେ ସବୁଦିନ ଆସନ୍ତି ଭଗବାନ ଦର୍ଶନ କରନ୍ତି ପ୍ରତିଦିନ ଆସି ଦର୍ଶନ କରନ୍ତି ଦର୍ଶନ କରି ନୃସିଂହଦେବ ଅଛନ୍ତି ସେଠି ନୃସିଂହଦେବଙ୍କୁ ମୁଣ୍ଡିଆ ମାରି ତାଙ୍କୁ ତାପରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଆନ୍ତି। ତେଣୁ ଏହିସବୁ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି କିନ୍ତୁ ଯେତେବେଳେ ଭଗବାନ ଏଇଭଳି ଭାବରେ ଜ୍ୱର ଲୀଳା କରୁଛନ୍ତି ଜ୍ୱର ଭଗବାନଙ୍କୁ ଜ୍ୱର ହୋଇଯାଇଛି ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦମୟ ଶରୀର ତା ଦେହରେ କ'ଣ ଜ୍ୱର ଆସିବ ଇଏ ହେଉଛି ଲୀଳା ଭଗବାନଙ୍କ ଲୀଳା ମାନବଜିତ ଲୀଳା କରୁଛନ୍ତି। ଯେଉଁଭଳି ଭାବରେ ମନୁଷ୍ୟକୁ ଜ୍ୱର ହେଉଛି ସେଇଭଳି ଭାବରେ ତାଙ୍କୁ ମଧ୍ୟ ଜ୍ୱର ହେଉଛି। ଏ ଗୋଟେ କେଉଁ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି ଜଣେ ଥିଲେ ମାଧବ ବୋଲି ଜଣେ ଥିଲେ ଭଗବାନ ଭକ୍ତ ସେ ବହୁତ ଭଗବାନଙ୍କର ଅତ୍ୟନ୍ତ ବହୁତ ଉନ୍ନତ ଭକ୍ତ କିନ୍ତୁ ତାଙ୍କୁ ଥରେ ଜ୍ୱର ହେଲା ମାଧବ ଜଗନ୍ନାଥ ପୁରୀରେ ରହି ଭଗବାନ ଜଗନ୍ନାଥଙ୍କର ସେବା କରୁଥିଲେ ତାଙ୍କର ଉନ୍ନତ ଭକ୍ତ ସିଏ ଏତେ ଉନ୍ନତ ଭକ୍ତ ହେଲେ ମଧ୍ୟ ତାଙ୍କୁ ଜ୍ୱର ହେଲା ଏମିତି ଜ୍ୱର ହେଲା ସେ ଆଉ ବୟସ ହୋଇଯାଇଛି ଉଠିପାରୁନାହାନ୍ତି ଆମର ମାଧବ ପ୍ରଭୁ ରହିଛନ୍ତି ସିଏ ମଧ୍ୟ ମାଧବ ଥିଲେ ଭକ୍ତ ତେଣୁ ସିଏ ଆଉ ଚଲାବୁଲା କରିପାରୁନାହାନ୍ତି କିନ୍ତୁ ତାଙ୍କର ଜ୍ୱର ହୋଇଛି ଆଉ ସେ ଉଠିପାରୁନାହାନ୍ତି, କିନ୍ତୁ ଜଗନ୍ନାଥ ନିଜେ ଯାଇକି ତାଙ୍କର ସେବା କରୁଛନ୍ତି। ଜଗନ୍ନାଥ ନିଜେ ଯାଇ ସେବା କରୁଛନ୍ତି, ତାଙ୍କର ମଳମୂତ୍ରକୁ ମଧ୍ୟ ସଫା କରୁଛନ୍ତି, ପରିଷ୍କାର କରୁଛନ୍ତି। କିନ୍ତୁ ମାଧବ ଯେତେବେଳେ ଜାଣିଲେ ଇଏ ହେଉଛନ୍ତି ସେଇ ସ୍ୱୟଂ ଭଗବାନ, ପଚାରିଲେ, ଛୋଟ ବାଳକ ଉପରେ ଆସିଥିଲେ, ପଚାରିଲେ ତୁମେ କିଏ, ନା ମୁଁ ଜଣେ ଗୌଡ଼ ପିଲା ଏ ପାଖରେ ବୋଲି କହିଲେ। କିନ୍ତୁ ମାଧବ ଜାଣିପାରିଲେ ପ୍ରକୃତ ସିଏ ହେଉଛନ୍ତି ସେଇ ଭଗବାନ କୃଷ୍ଣ। ତେଣୁ ତାଙ୍କୁ କହିଲେ, କହିଲେ ଆପଣ ପ୍ରକୃତରେ ହେଉଛନ୍ତି ଭଗବାନ, ଆଉ ଆପଣ ଚାହିଁଥିଲେ ମୋର ରୋଗକୁ ଦୂର କରିଦେଇଥାନ୍ତେ, ଆପଣ କାହିଁକି ମୋର ଇଏ କଲେ, ଆପଣ କାହିଁକି ମୋର ଏଇ ଯେଉଁ ସେବା କଲେ, ମଳମୂତ୍ର ସେବା ଇତ୍ୟାଦି, ମୁଁ ଆପଣଙ୍କ ସେବା କରିବା କଥା ନା? ତାହେଲେ ଠିକ୍ ଅଛି, ତୁମର ଯେଉଁ ରହିଛି ପ୍ରାରବ୍ଧ ଅନୁସାରେ ତୁମେ ଏଇଟା ଭୋଗ କରିଥିଲ, ତେଣୁ ମୁଁ ଏଇଟାକୁ ନେଇଯାଉଛି, ମୁଁ ତୁମର ପ୍ରାରବ୍ଧଟାକୁ ନେଇଯାଉଛି କହିକି ଭଗବାନ ସେ ଜ୍ୱର ଲୀଳା ଅନୁଭବ କରୁଛନ୍ତି। ଏହି 15 ଦିନ ଅଣବସରରେ ଏ ଗୋଟେ କେଉଁଠି ରହିଛି, କେଉଁ ପୁରାଣରେ ରହିଛି ବର୍ଣ୍ଣନା କରାଯାଇଛି। ଯାହା ହଉ, ଭଗବାନଙ୍କର ଏ ଲୀଳା, ଭଗବାନ ପ୍ରକୃତି ସଚ୍ଚିଦାନନ୍ଦ ଶରୀର, ଭଗବାନ କାହିଁକି ଜ୍ୱର ହବ? କିନ୍ତୁ ଇଏ ହେଉଛି ଭକ୍ତମାନଙ୍କୁ ଇଏ ଯେଉଁ ବିରହ ଯେଉଁ ପ୍ରଦାନ କରୁଛନ୍ତି, ବିରହରେ କାତର ହେଇଯିବେ ଭକ୍ତମାନେ। ଯେଉଁଭଳି ଭାବେ ମହାପ୍ରଭୁ ଭଗବାନଙ୍କ ଦର୍ଶନ ନ ପାଇ ଆଲାରନାଥ ଯାଉଥିଲେ ଦର୍ଶନ କରିବା ପାଇଁ, ଏଇ 15 ଦିନ ବର୍ତ୍ତମାନ ଆଲାରନାଥରେ ବହୁତ ଭିଡ଼। ଆମର ଗତ ଶନିବାର ଯାଇଥିଲୁ, ସେଠିକି 10 ତାରିଖରେ 9 ତାରିଖ ସ୍ନାନ ପୂର୍ଣ୍ଣିମା ହେଲା, 10 ତାରିଖଠୁ ଭଗବାନଙ୍କ ଦର୍ଶନ ନାହିଁ। ପୁଣି ଯାଇକରି ରଥଯାତ୍ରା ହେବ 25 ତାରିଖରେ, ତା ପୂର୍ବରୁ ନବଯୌବନ ବେଶ ହେବ, ସେ ପର୍ଯ୍ୟନ୍ତ 15 ଦିନ ପର୍ଯ୍ୟନ୍ତ ଭଗବାନ ଆଉ ଦର୍ଶନ ଦେବେ ନାହିଁ। ଯେଉଁଭଳି ଭାବରେ ଗୋପୀମାନଙ୍କ ପାଖରୁ ଭଗବାନ ନିଜକୁ ଦୂରେଇ ନେଇଥିଲେ, ଗୋପୀମାନେ ବିରହ କାର୍ଯ୍ୟରେ ଭଗବାନଙ୍କ ଅନ୍ୱେଷଣ କରିଛନ୍ତି। ଭାଗବତ 10ମ ସ୍କନ୍ଧ 30 ଅଧ୍ୟାୟ ଏବଂ 31 ଅଧ୍ୟାୟରେ ଏ ଦୁଇଟି ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ବିରହରେ କିଭଳି ଗୋପୀମାନେ ଯେଉଁ ବିରହ ଲୀଳା ଅନୁଭବ ପାତର ହେଉଛନ୍ତି। ତମ କଥା ମୃତମ ତୀବନ କବିଡ଼ିତାପହଂ ଶ୍ରବଣମଙ୍ଗଳଂ ଶ୍ରୀମଦତମ ଭୁବି ଗୁଣନ୍ତି ଗୁରିଗାଜନା। ଏଭଳି ଭାବେ 10ମ ସ୍କନ୍ଧ 31 ଅଧ୍ୟାୟରେ ଗୋପୀ ଗୀତି ରହିଛି। ଭଗବାନ ବିରହରେ ସେମାନେ କାତର ହେଇ ଅନ୍ୱେଷଣ କରୁଛନ୍ତି, ଭଗବାନଙ୍କୁ ଅନ୍ୱେଷଣ କରୁଛନ୍ତି। ପ୍ରକୃତରେ ଏହି ବିରହରେ ମିଳନରେ ଯେଉଁ ଆନନ୍ଦ ରହିଛି, ତାଠାରୁ ଅଧିକ ଆନନ୍ଦ ଏହି ବିରହରେ ରହିଛି। ଯେତେବେଳେ ଭଗବାନ ରାମଚନ୍ଦ୍ର ସୀତାଙ୍କ ବିରହରେ କ୍ରନ୍ଦନ କରୁଥିଲେ, ପ୍ରଭୁପାଦ ମହାରାଜ ତାଙ୍କ ଟୀକାରେ କହିଛନ୍ତି ସେ କଥା, କ୍ରନ୍ଦନ କରୁଥିଲେ ମିଳନରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ ଭଗବାନ ରାମଚନ୍ଦ୍ର, ବିରହରେ ତାଠାରୁ ଅଧିକ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଆମର ଏଇ ଯେଉଁ ଭଜନ ଧାରା, ଇଏ ହେଉଛି ବିପ୍ରଲମ୍ବ ଭଜନ। ବିପ୍ରଲମ୍ବ କହିଲେ ଭଗବାନ ବିରହରେ, ପ୍ରଭୁ ଆପଣଙ୍କଠାରୁ ଆମେ ଦୂରେଇ ଯାଇଛୁ, ଏଇ ନନ୍ଦତନୁଜ କିଙ୍କରଂ ପତିତଂ ମାଂ ବିଷମ ଭାମ ଭୂ କୃପା ତମ ପାଦ ପଙ୍କଜ ସ୍ଥିତ ଧୂଳି ସଦୃଶଂ ବିଚିନ୍ତା। ଏଇ ବିପ୍ରଲମ୍ବ ଭାବରେ ଭଜନ ଆମର କରାଯାଉଛି, ଭଗବାନଙ୍କଠାରୁ ଆମେ ଦୂରେଇ ଯାଇଛେ, ଭଗବାନଙ୍କର ସହିତ ଆମର ବିରହ ହେଇଯାଇଛି, ତେଣୁ ଆକୁଳରେ ଯେଉଁ କାତର ଭାବରେ ଭଗବାନ ପ୍ରାର୍ଥନା କରୁଛେ, ପ୍ରଭୁ କେବେ ଆମେ ଆପଣଙ୍କୁ ଦର୍ଶନ କରିବୁ, କେବେ ଆପଣଙ୍କର ସେବା କରିପାରିବୁ। ଏଇ ବିରହରେ ମଧ୍ୟ ଆମେ ସେବା କରୁଛେ, କିନ୍ତୁ ଆମେ ଚାହୁଁଛେ କେମିତି ଆମେ ଆପଣଙ୍କୁ ଦର୍ଶନ କରିବୁ। ଯେଉଁଭଳି ଭାବରେ ଭାଗବତ 6ଷ୍ଠ ସ୍କନ୍ଧରେ ରୁଦ୍ରାସୁରଙ୍କର ଉପାଖ୍ୟାନ ରହିଛି, ରୁଦ୍ରାସୁର ଗୋଟେ ସୁନ୍ଦର ଶ୍ଲୋକ କହିଛନ୍ତି, ସେ କଥା ଭଗବାନ ବିରହରେ ଏ କଥାଟି କହୁଛନ୍ତି। ଅଜାତ ପକ୍ଷାଇବ ମାତରଙ୍କ ବା କନ୍ୟଂ ଯଥାବତ୍ସ ତରା କ୍ଷୁଦାର୍ତ୍ତା ପ୍ରିୟା ପ୍ରିୟ ବିଶତଂ ବିଷନ୍ନା ମନୋରବିନ୍ଦାକ୍ଷ ଦୁଦୃକ୍ଷତା। ପ୍ରଭୁ ପ୍ରାର୍ଥନା କରୁଛନ୍ତି ଯୁଦ୍ଧ କ୍ଷେତ୍ରରେ, ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରୁଛନ୍ତି, କିନ୍ତୁ ତା ଦେହରେ ମଧ୍ୟ ସେଇ ବିରହ ଯନ୍ତ୍ରଣାରେ ଏହି ଶ୍ଳୋକଟି କହିଛନ୍ତି। 4ଟି ଶ୍ଲୋକ କହିଛନ୍ତି, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ, ତା ଦେହରେ ଏଇ ଗୋଟିଏ ଶ୍ଲୋକ ପ୍ରଭୁ ଅଜାତ ପକ୍ଷେ ଆଇବ ମାତରଂ ଖଗା, ଜଣେ ଖଗା ମାନେ ଖ ମାନେ ଆକାଶକୁ ଯେ ଗମନ କରନ୍ତି ଚଢ଼େଇମାନେ ପକ୍ଷୀମାନେ, ଯେଉଁ ଛୋଟ ପକ୍ଷୀର ପକ୍ଷ ହେଇନାହିଁ, ଅଜାତ ଜାତ ହେଇନାହିଁ, ଅଜାତ ପକ୍ଷା ଘେଣା ହେଇନାହିଁ, ସେ ତା ମାଆକୁ ଅପେକ୍ଷା କରି ରହିଛି। ଅଜାତ ପକ୍ଷା ହେବ ମାତରଂ ଖଗା, ସେହିଭଳି ଭାବରେ କାରଣ ମାଆ ଆସିଲେ ତାକୁ ଖାଇବାକୁ ଦେବ ବା ଅନ୍ୟ ଯେଉଁ ଶତ୍ରୁମାନଙ୍କ ପାଖରୁ ରକ୍ଷା କରିବ, ଏହିଭଳି ଭାବରେ ସେ ସବୁବେଳେ ଛଟପଟ ହୋଇଥାଏ କେତେବେଳେ ମାଆ ଆସିବେ। ତେଣୁ ସେହିଭଳି ଭାବରେ ରୁଦ୍ରାସ କହୁଛନ୍ତି, ପ୍ରଭୁ ମୁଁ ସେହିଭଳି ଭାବରେ ଆପଣଙ୍କୁ ଦର୍ଶନ ଆପଣଙ୍କୁ ଅପେକ୍ଷା କରିଛି, ଆପଣ କେବେ ଆସିବେ ଦର୍ଶନ ଦେବେ। କିନ୍ତୁ ଏଥିରେ ଏ ଯେଉଁ ଖଗା ବା ଏ ଯେଉଁ ଚଢ଼େଇଟି ତା'ର ନିଜର ସ୍ୱାର୍ଥ ପାଇଁ ସେ ଚିନ୍ତା କରୁଛି ମାଆକୁ, ସେ ମୋତେ ଆସିଲେ ଖାଇବାକୁ ଦେବ ବା ମୋତେ ରକ୍ଷା କରିବ। ତେଣୁକରି ସେ ଆଉ ଗୋଟେ ଉଦାହରଣ ଦେଉଛନ୍ତି, ସ୍ତନ୍ୟାନ୍ ଯଥା ବତ୍ସ ତରା କ୍ଷୁଧାର୍ଥା, ବତ୍ସ ତରା ଛୋଟ ବାଛୁରୀ, ଛୋଟ ବାଛୁରୀ ସେ ସ୍ତନ୍ୟପାନ କରିବା ପାଇଁ ସେ କ୍ଷୁଧାର୍ଥ ହେଇକି ରହିଛି, ମାଆ କେତେବେଳେ ଆସିବ ମୋତେ ସ୍ତନ୍ୟପାନ ଦେବ, କ୍ଷୀର ପ୍ରଦାନ କରିବ। ତେଣୁ ଏଥିରେ ମଧ୍ୟ ସେହିଭଳି ଭାବେ ନିଜର ସ୍ୱାର୍ଥ ରହିଛି। ତେଣୁ ସେ ଆଉ ଗୋଟେ ଉଦାହରଣ ଦେଉଛନ୍ତି, ପ୍ରିୟା ପ୍ରିୟ ଦୁଷତଂ ଦୁଷନ୍ନା, ପ୍ରିୟା ତା'ର ଯେ ପ୍ରିୟ ଦୂରରେ ରହିଛି, ଦୁଷତଂ ଦୁଷନ୍ନା ଦୂରରେ ରହିଛି, ସେଥିପାଇଁ ସେ ବହୁତ ମନ ଦୁଃଖ ରହିଛି। କେତେବେଳେ ତା'ର ପ୍ରିୟ ଆସିବ ତା ପାଖକୁ ଆସିବ, ତାଙ୍କ ପାଖକୁ ଆସିବ ଏବଂ ସେ ତାଙ୍କର ସେବା କରିବେ, ଏଇଥିପାଇଁ ସେ ବିରହ ଯନ୍ତ୍ରଣାରେ ବ୍ୟତୀତ ହୋଇକି ରହୁଛନ୍ତି। ତେଣୁ ଏହି ଉଦାହରଣ ଦେଇ ବୃଦ୍ଧାଶ୍ର କହୁଛନ୍ତି, ମନୋ ଅରବିନ୍ଦାକ୍ଷ ଦିଦ୍ରୁ କ୍ଷେଦାନ୍ତ, ଏ ଅରବିନ୍ଦାକ୍ଷ ଏ ସୁନ୍ଦର ନୟନ, ମୋର ମନ ସେହିଭଳି ଭାବରେ ଆପଣ ଦେଖୁଥାଉ, ଦେଖିବା ପାଇଁ ମୋ ମନ ସେହିଭଳି ଭାବରେ କାତର ହେଉଛି, ଦିଦ୍ରୁ କ୍ଷେଦାନ୍ତ। ତେଣୁ ଏହିଭଳି ଭାବେ ବିରହ କାତରରେ ଉଦ୍ଧବ ଆଜି ବିଦ୍ରୋହଙ୍କ କଥା କହୁଛନ୍ତି ଯେ ବର୍ତ୍ତମାନ ଏହା ଗତୋହମ ବିରହାତୁରାତ୍ମା, ବିରହରେ ଛଟପଟ ହେଉଛନ୍ତି ସେ। ଅବଶ୍ୟ ଏ ଯେଉଁ ବିରହ ଏଇଟା ଆମେ ଭାବୁଛେ ଦୁଃଖ ବୋଲି, କିନ୍ତୁ ପ୍ରକୃତରେ ଏଇଟା ପରମାନନ୍ଦ। ସେଥିପାଇଁ ଚତୁର୍ଥ ଆମକୁ କୁହାଯାଇଛି, ଯତ ଦେଖ ବୈଷ୍ଣବର ବ୍ୟବହାର ଦୁଃଖ ନିଶ୍ଚୟ ଜାଣିଅ ତାହା ପରମାର୍ଥ ସୁଖ। ବୈଷ୍ଣବମାନେ ବାହାରକୁ ଦେଖାଯାଆନ୍ତି ବହୁତ କଷ୍ଟ ପାଉଛନ୍ତି, ବହୁତ ଦୁଃଖ ପାଉଛନ୍ତି, କିନ୍ତୁ ପ୍ରକୃତରେ ସେମାନେ ପରମ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଭଗବାନ ବିରହରେ ଏହିଭଳି ଭାବେ ଦୁଃଖିତ ହୋଇକି ରହୁଛନ୍ତି ସେମାନେ। ତେଣୁ ମିଳନରେ ଭଜନରେ ଯେତିକି ଆନନ୍ଦ ରହିଛି, ବିରହରେ ଭଜନରେ ତା'ଠାରୁ ଅଧିକ ଆନନ୍ଦ ରହିଛି। ତେଣୁ ଆମର ମହାପ୍ରଭୁ ଏଇ ଯେଉଁ ଭଜନ ଧାରା ପ୍ରଚାର କରିଛନ୍ତି ଆମର ଏଇ ଧାରାରେ, ଏଇ ଯେଉଁ ସମ୍ପ୍ରଦାୟରେ, ସେ ହେଉଛି ବିରହରେ ଭଜନ, ଭଗବାନଙ୍କୁ ବିରହରେ ଭଜନ କରିବା। ଷଡ଼ ଗୋସ୍ୱାମୀ ଭଗବାନ ବିରହରେ ଭଜନ କରୁଥିଲେ, ହେ ରାଧେ ବ୍ରଜଦେବିକେ ଚଳିତେ, ହେ ନନ୍ଦସୁନ ପୁତ ଶ୍ରୀ ଗୋବର୍ଦ୍ଧନ ଗର୍ଭପାଦ ପୁତଳେ, କାଳିନ୍ଦୀ ବନେ ପୁତ ଗୋ ସନ୍ତା ବେଦି ସର୍ବତୋ ବ୍ରଜପୁରେ, କ୍ଷେରେ ମହାବିଗଡ଼ ବନ୍ଦେ ରୂପ ସନାତନ ପ୍ରଭୁ ଯୁଗ ଶ୍ରୀଜୀବ ଗୋପାଳ। ସେ ଷଡ଼ ଗୋସ୍ୱାମୀମାନେ ଭଗବାନ ସବୁଠାରେ ଦର୍ଶନ କରୁଥିଲେ, କିନ୍ତୁ ତଥାପି ସେ ପ୍ରତି ଭଗବାନ ପ୍ରଭୁ ଆପଣ କେଉଁଠି ରହିଛନ୍ତି, ହେ ରାଧେ ହେ ବ୍ରଜଦେବୀ କେ, ହେ ଲଳିତେ ହେ ନନ୍ଦସୁନା ପୁତ, ଆପଣମାନେ ସବୁ କେଉଁଠି ଅଛନ୍ତି। ଶ୍ରୀ ଗୋବର୍ଦ୍ଧନ ଗର୍ଭପାଦ ତଳେ, ଗୋବର୍ଦ୍ଧନ ପାଦରେ, ଗୋବର୍ଦ୍ଧନ ନିକଟରେ ଅଛନ୍ତି, କାଳିନ୍ଦୀ ବନେ ପୁତ ବା କାଳିନ୍ଦୀ ତଟରେ ଅଛନ୍ତି, ଘୋଷନ୍ତି ଏହିଭଳି ଭାବରେ ଖେଦେଇ ମହାବିହୋଳ ବିହୋଳ ଅବସ୍ଥାରେ ଯେଉଁଭଳି ଭାବରେ କୁହାଯାଉଛି ବିହୋଳ ଅବସ୍ଥାରେ ରହିଛନ୍ତି ଉଦ୍ଧବ, ବିରହାତୁର ଆତ୍ମା ସେଇଭଳି ଭାବରେ ବିହୋଳ ହୋଇକି ରହିଛନ୍ତି, ସେଭଳି ଭାବରେ ଚଢ଼ ଗୋସ୍ୱାମୀ ବିହୋଳ ହୋଇକି ସବୁଆଡ଼େ ଭଗବାନ ଦର୍ଶନ କରିବା ପାଇଁ ଖେଦେଇ ମହାବିହୋଳ ଚାରିଆଡ଼େ ଭ୍ରମଣ କରୁଛନ୍ତି, ପ୍ରଭୁ କେଉଁଠି ଆପଣ ଅଛନ୍ତି। ତେଣୁ ଇଏ ବିରହରେ ଭଜନ, ଚଢ଼ ଗୋସ୍ୱାମୀମାନଙ୍କର ଧାରା ହେଉଛି ବିରହରେ ଭଜନ କରିବା। ତେଣୁ ଆମେ ଯେଉଁ ମହାମନ୍ତ୍ର କୀର୍ତ୍ତନ କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଇଏ ହେଉଛି ଭଗବାନଙ୍କୁ ପ୍ରାର୍ଥନା କରାଯାଉଛି, ହେ ହରେ ରାଧାରାଣୀ ଆପଣ କେଉଁଠି ଅଛନ୍ତି, ମୋତେ ଆପଣଙ୍କୁ ଦର୍ଶନ ଦିଅନ୍ତୁ, ମୋତେ ଆପଣଙ୍କ ସେବାରେ ନିଯୁକ୍ତ କରନ୍ତୁ, ଭଗବାନ କୃଷ୍ଣଙ୍କର ଭଗବାନ ରାମଙ୍କର ସେବାରେ ମୋତେ ନିଯୁକ୍ତ କରନ୍ତୁ, ଏହି ମହାମନ୍ତ୍ର ଅର୍ଥ ହେଉଛି ଏଇଭଳିଆ। ତେଣୁ ଆମେ ଯେତେବେଳେ ମହାମନ୍ତ୍ର ଜପ କରୁଛେ ଏହି ଭାବରେ ଜପ କରିବା କଥା। ଯାହା ହଉ ଆମେ ଏଇ ଉପରେ କିଛି କଥା କହିଲେ, କୌଣସି ପ୍ରଶ୍ନ ଅଛି କଥା ଘୋଷଣା ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି। ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟୀ ଗୋ ପ୍ରମାନନ୍ଦେ।